आकाशवाणी। संवाद पढ़ती प्रज्ञा परिमिता जेना। G7 शिखर सम्मेलनरे चीन्र असाधु कार्यकलापकु समालोचना। रुद्र प्रयागठारे सड़क दुर्घटनारे 13 जणंकर मृत्यु। राष्ट्रपति ओ स्वराष्ट्र मन्त्रीको दुःख प्रकाश। छत्तीसगढ़रे सुरक्षा कर्मीको सह गुली विनिमयरे 8 जण माओवादी निहत। MIFF सुभिया नालामुथुंकु चलित वर्षर भि शान्ताराम जीवनव्यापी सफलता पुरस्कार प्रदान कराजिबो। एवं आईसीसी T20 विश्वकप क्रिकेट प्रतियोगितारे आजि भारत ओ कानाडा एवं इंग्लैंड ओ नामिबिया मध्यरे मुकाबला हेबो। ଇଟାଲୀର ଅପୁଲିଆଠାରେ G7 ଶିଖର ସମ୍ମିଳନୀର ଶେଷ ଦିବସରେ ଚୀନ୍ର କାର୍ଯ୍ୟକଳାପକୁ ସମାଲୋଚନା କରାଯାଇଛି। G7ର ସଦସ୍ୟ ରାଷ୍ଟ୍ରଗୁଡ଼ିକ ୟୁକ୍ରେନ୍ ବିରୁଦ୍ଧରେ ଯୁଦ୍ଧ କରିବା ଲାଗି ରୁଷିଆକୁ ଅସ୍ତ୍ରଶସ୍ତ ସହାୟତା ଯୋଗାଉଥିବା ନେଇ ଚୀନ୍ର ଆର୍ଥିକ ସଂସ୍ଥାଗୁଡ଼ିକୁ ଚେତାବନୀ ଦେଇଛନ୍ତି। ସମ୍ମିଳନୀରେ କୁହାଯାଇଛି ଚୀନ୍ ପ୍ରତି କୌଣସି ଆର୍ଥିକ କ୍ଷତି କରିବାର ଉଦ୍ଦେଶ୍ୟ ନାହିଁ, କିନ୍ତୁ ତା'ର ଅସାଧୁ କାର୍ଯ୍ୟକଳାପକୁ ନିୟନ୍ତ୍ରଣ କରିବା ଲାଗି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। G7 ଶିଖର ବୈଠକରେ ଭାରତ ମଧ୍ୟପୂର୍ବ ୟୁରୋପ ଅର୍ଥନୈତିକ କରିଡର ଭଳି ସ୍ୱତନ୍ତ୍ର ଭିତ୍ତିଭୂମି ପ୍ରକଳ୍ପକୁ ସହାୟତା କରିବା ଲାଗି ସ୍ଥିର କରାଯାଇଥିଲା। G7 ଶିଖର ସମ୍ମିଳନୀର କୃତ୍ରିମ ପ୍ରଜ୍ଞା ଓ ଶକ୍ତି ଆଫ୍ରିକା ଭୂମଧ୍ୟ ସାଗରୀୟ ଆଉଟ୍ରିଚ୍ ଅଧିବେଶନରେ ଯୋଗଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ପ୍ରଯୁକ୍ତିର ସଫଳତା ସକାଶେ ମାନବ କୈନ୍ଦ୍ରିକ ଆଭିମୁଖ୍ୟ ଆପଣାଯିବାର ଆବଶ୍ୟକତା ରହିଛି। ଏହି ପରିପ୍ରେକ୍ଷୀରେ ଶ୍ରୀ ମୋଦି ଜନସେବା ବିତରଣରେ ଡିଜିଟାଲ୍ ପ୍ରଯୁକ୍ତିର ଉପଯୋଗ କ୍ଷେତ୍ରରେ ଭାରତ ହାସଲ କରିଥିବା ସଫଳତା କାହାଣୀ ପ୍ରତିନିଧିମାନଙ୍କୁ ଅବଗତ କରାଇଥିଲେ। ଭାରତର କୃତ୍ରିମ ପ୍ରଜ୍ଞା ମିଶନ ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିଛନ୍ତି ପ୍ରଯୁକ୍ତି ସମସ୍ତଙ୍କ ପାଇଁ ପ୍ରଗତି ଏବଂ ମଙ୍ଗଳକର ହେବ। ଭାରତ କୃତ୍ରିମ ପ୍ରଜ୍ଞା କ୍ଷେତ୍ରରେ ବୈଶ୍ୱିକ ସହଭାଗିତାର ସଦସ୍ୟ ଭାବରେ ଅନ୍ତରାଷ୍ଟ୍ରୀୟ ସହଯୋଗକୁ ପ୍ରୋହାହିତ କରୁଛି। ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇଟାଲୀ ଗସ୍ତ ଶେଷ କରି ଆଜି ସକାଳେ ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ପ୍ରଧାନମନ୍ତ୍ରୀ ତାଙ୍କର ଗସ୍ତ ସଫଳ ହୋଇଛି ବୋଲି କହିଛନ୍ତି। ବିଭିନ୍ନ ପ୍ରସଙ୍ଗରେ ବିଶ୍ୱ ନେତାଙ୍କ ସହ ଆଲୋଚନା ହୋଇଥିବା ନେଇ ସେ ଉଲ୍ଲେଖ କରିଛନ୍ତି। ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଆସନ୍ତାକାଲି ଏକ ଉଚ୍ଚସ୍ତରୀୟ କମିଟି ବୈଠକରେ ଜାମ୍ମୁ କାଶ୍ମୀରର ନିରାପତ୍ତା ପରିସ୍ଥିତି ଏବଂ ଅମରନାଥ ଯାତ୍ରା ପ୍ରସ୍ତୁତିର ସମୀକ୍ଷା କରିବେ। ବୈଠକରେ ଜାମ୍ମୁ କାଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା, ଜାତୀୟ ସୁରକ୍ଷା ଉପଦେଷ୍ଟା ଅଜିତ ଡୋଭାଲ, କେନ୍ଦ୍ର ସ୍ୱରାଷ୍ଟ୍ର ସଚିବ ଏବଂ ସେନା, ପୁଲିସ, ଜାମ୍ମୁ କାଶ୍ମୀର ପ୍ରଶାସନ ଓ ଅନ୍ୟାନ୍ୟ ବରିଷ୍ଠ ବିଭାଗୀୟ ଅଧିକାରୀମାନେ ଯୋଗଦେବେ। ଶ୍ରୀ ଶାହା ଗତକାଲି ନୂଆଦିଲ୍ଲୀଠାରେ ସ୍ୱରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନଙ୍କ ସହ ଜାମ୍ମୁ କାଶ୍ମୀରର ସୁରକ୍ଷା ସ୍ଥିତି ସମ୍ପର୍କରେ ସମୀକ୍ଷା କରିଥିଲେ। କେନ୍ଦ୍ର ରସାୟନ ଓ ସାର ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡାଙ୍କ ଅଧ୍ୟକ୍ଷତାରେ ଆଜି ନୂଆଦିଲ୍ଲୀଠାରେ ଅନୁଷ୍ଠିତ ବୈଠକରେ ଭେଷଜ ବିଭାଗର ସମୀକ୍ଷା କରାଯାଇଛି। ବୈଠକରେ ପ୍ରଧାନମନ୍ତ୍ରୀଙ୍କ 2047 ସୁଦ୍ଧା ଭାରତକୁ ବିକଶିତ ରାଷ୍ଟ୍ରରେ ପରିଣତ କରିବାର ଲକ୍ଷ୍ୟ ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ଏଥିରେ ସରକାରଙ୍କ 5 ବର୍ଷିଆ କାର୍ଯ୍ୟକ୍ରମ ଏବଂ 100 ଦିନର କାର୍ଯ୍ୟାନ୍ୱୟନ ସମ୍ପର୍କରେ ମଧ୍ୟ ସମୀକ୍ଷା କରାଯାଇଥିଲା। ବୈଠକରେ ଦେଶରେ ଔଷଧ ସୁରକ୍ଷା, ଚିକିତ୍ସା ଯନ୍ତ୍ରାଂଶ କ୍ଷେତ୍ରରେ ଆତ୍ମନିର୍ଭରତା, ଜନଔଷଧି ଯୋଜନାଗୁଡ଼ିକର ବ୍ୟାପକତା, ନାଗରିକମାନଙ୍କୁ ସୁଲଭ ଦରରେ ଔଷଧ ଯୋଗାଣ ଏବଂ ଚିକିତ୍ସା ପ୍ରଦାନ ଆଦି ସମ୍ପର୍କରେ ଆଲୋଚନା କରାଯାଇଥିଲା। ଆସନ୍ତା 3 ବର୍ଷ ମଧ୍ୟରେ ସମସ୍ତଙ୍କୁ ଔଷଧ ଏବଂ ଚିକିତ୍ସା ଯନ୍ତ୍ରାଂଶ ଉତ୍ପାଦନକାରୀ କାରଖାନାଗୁଡ଼ିକୁ ବିଶ୍ୱଶ୍ରେଣୀୟ କରିବା ଉପରେ ଶ୍ରୀ ନଡ୍ଡା ଗୁରୁତ୍ୱ ପ୍ରଦାନ କରିଥିଲେ। ବୈଠକରେ ରାଷ୍ଟ୍ରମନ୍ତ୍ରୀ ଅନୁପ୍ରିୟା ପଟେଲଙ୍କ ସମେତ ସାର ଓ ରସାୟନ ବିଭାଗ, ଫାର୍ମା ଓ ମେଡିଟେକ୍ କମ୍ପାନୀଗୁଡ଼ିକର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ। ଉତ୍ତରାଖଣ୍ଡର ରୁଦ୍ରପ୍ରୟାଗଠାରେ ବଦ୍ରିନାଥ ଜାତୀୟ ରାଜପଥ ରେନ୍ତୋଲି ନିକଟରେ ଆଜି ଏକ ସଡ଼କ ଦୁର୍ଘଟଣାରେ 13 ଜଣଙ୍କର ମୃତ୍ୟୁ ଘଟିଛି। 26 ଜଣ ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ଗୋଟିଏ ପର୍ଯ୍ୟଟନ ବସ୍ ଖାତକୁ ଖସିପଡ଼ିବା ଫଳରେ ଏହି ଦୁର୍ଘଟଣା ଘଟିଥିବା ଜଣାଯାଇଛି। ଦୁର୍ଘଟଣାରେ ଗୁରୁତର ଆହତ 7 ଜଣଙ୍କୁ ବିମାନ ଯୋଗେ ଋଷିକେଶସ୍ଥିତ ଏମ୍ସ ହସ୍କିଟାଲକୁ ସ୍ଥାନାନ୍ତର କରାଯାଇଛି। ଅନ୍ୟ 7 ଜଣଙ୍କୁ ଜିଲ୍ଲା ହସ୍କିଟାଲରେ ଚିକିତ୍ସା କରାଯାଉଛି। ଦୁର୍ଘଟଣା ଖବର ପାଇ ଜିଲ୍ଲା ପ୍ରଶାସନ, ପୁଲିସ୍, ଏସ୍ଡିଆର୍ଏଫ୍, ଅଗ୍ନିଶମ ସେବା, ଜିଲ୍ଲା ବିପର୍ଯ୍ୟୟ ପରିଚାଳନା ଦଳ ପକ୍ଷରୁ ତୁରନ୍ତ ଉଦ୍ଧାର କାର୍ଯ୍ୟ କରାଯାଇଥିଲା। ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି। ରାଜ୍ୟପାଳ ଗୁରମିତ ସିଂ ଏବଂ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ଦୁର୍ଘଟଣାର ତଦନ୍ତ କରିବା ଲାଗି ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ଦୁର୍ଘଟଣା ପାଇଁ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ରାଷ୍ଟ୍ରପତି କହିଛନ୍ତି ଏହା ଏକ ଦୁଃଖଦ ଖବର। ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କ ପାଇଁ ସେ ଆଶୁ ଆରୋଗ୍ୟ କାମନା କରିଛନ୍ତି। କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଦୁର୍ଘଟଣାରେ ଗଭୀର ଶୋକ ପ୍ରକାଶ କରି ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି କହିଛନ୍ତି ଦୁର୍ଘଟଣାରେ ଆହତ ଲୋକମାନଙ୍କୁ ସମ୍ଭାବ୍ୟ ସାହାଯ୍ୟ ଯୋଗାଇ ଦିଆଯିବ। ସ୍ଥାନୀୟ ପ୍ରଶାସନ ଏବଂ ଏସ୍ଡିଆର୍ଏଫ୍ ଦଳ ପକ୍ଷରୁ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରାଯିବ। ମନ୍ତ୍ରୀ ଶ୍ରୀ ଶାହା ଆହତ ବ୍ୟକ୍ତିଙ୍କ ପାଇଁ ଆଶୁ ଆରୋଗ୍ୟ କାମନା କରିଛନ୍ତି। ଛତିଶଗଡ଼ର ବସ୍ତର ଡିଭିଜନ ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ସହ ଗୁଳି ବିନିମୟରେ 8 ଜଣ ମାଓବାଦୀ ନିହତ ହୋଇଛନ୍ତି। ଏଥିରେ ସ୍ୱତନ୍ତ୍ର ଟାସ୍କଫୋର୍ସର ଜଣେ ଯବାନ ଏବଂ ଅନ୍ୟ 2 ଜଣ ସୁରକ୍ଷାକର୍ମୀ ଆହତ ହୋଇଥିବା ସୂଚନା ମିଳିଛି। ମାଓବାଦୀଙ୍କ ଉପସ୍ଥିତି ସମ୍ପର୍କରେ ସୂଚନା ପାଇଁ ଆଇଟିବିପି ଜିଲ୍ଲା ସୁରକ୍ଷାକର୍ମୀ ଏବଂ ସ୍ୱତନ୍ତ୍ର ଟାସ୍କଫୋର୍ସ ପକ୍ଷରୁ ମିଳିତ ଭାବେ ବସ୍ତର ଡିଭିଜନର ଆଭୁସମାଦ ଅଞ୍ଚଳରେ ତଲାସୀ ଅଭିଯାନ ଆରମ୍ଭ କରାଯାଇଥିଲା। ଏହି ସମୟରେ ମାଓବାଦୀଙ୍କ ପକ୍ଷରୁ ଗୁଳିମାଡ଼ ଆରମ୍ଭ କରାଯାଇଥିଲା। ଘଟଣାସ୍ଥଳରୁ ବହୁ ପରିମାଣରେ ଅସ୍ତ୍ରଶସ୍ତ ଉଦ୍ଧାର କରାଯାଇଛି। ଏବେ ମଧ୍ୟ ସେଠାରେ ତଲାସୀ ଅଭିଯାନ ଜାରି ରହିଛି। ଆହତ ସୁରକ୍ଷା କର୍ମଚାରୀଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ସୂଚନା ମିଳିଛି। ସିକିମ୍ ମୁଖ୍ୟମନ୍ତ୍ରୀ ପ୍ରେମସିଂ ତାମଙ୍ଗ ନାମ୍ଚି ଜିଲ୍ଲା ଅନ୍ତର୍ଗତ ରାନ୍ଗାଙ୍ଗ୍ ୟାନ୍ଗାଙ୍ଗ୍ ନିର୍ବାଚନୀ ମଣ୍ଡଳୀ ଅନ୍ତର୍ଗତ ମାଜୁଆ ଭୂସ୍କଳନ ସ୍ଥଳୀ ଅନୁଧ୍ୟାନ କରିଛନ୍ତି। ୟାନ୍ଗାଙ୍ଗ୍ ହେଲିପ୍ୟାଡ୍ ଅଞ୍ଚଳରେ ଥିବା ପର୍ଯ୍ୟଟନ କେନ୍ଦ୍ରର ରିଲିଫ୍ ଶିବିରରେ ମୁଖ୍ୟମନ୍ତ୍ରୀ ଭୂସ୍କଳନ ଘଟଣାରେ ପ୍ରଭାବିତ ଲୋକଙ୍କୁ ଆର୍ଥିକ ସହାୟତା ଓ ରିଲିଫ୍ ସାମଗ୍ରୀ ବଣ୍ଟନ କରିଛନ୍ତି। ଜୁନ୍ 10 ତାରିଖରେ ହୋଇଥିବା ଭୂସ୍କଳନ ଘଟଣାରେ 3 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ବହୁ ସଂଖ୍ୟାରେ ଗୃହପାଳିତ ପଶୁ ପ୍ରାଣ ହରାଇଥିବା ସହ ଘର ନଷ୍ଟ ହୋଇଯାଇଥିଲା। ମୁଖ୍ୟମନ୍ତ୍ରୀ ଭୂସ୍କଳନ ଘଟଣାରେ ବାସଗୃହ ହରାଇଥିବା ପ୍ରତ୍ୟେକ ପରିବାରକୁ ଅଧ ଏକର ଚାଷଜମି ଏବଂ 5 ଲକ୍ଷ ଟଙ୍କା ଦେବା ଲାଗି ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ମାଜୁଆ ଅଞ୍ଚଳକୁ ତୁରନ୍ତ ସଡ଼କ ଯୋଗାଯୋଗ ପୁନଃ ଥଇଥାନ କରିବା ନିମନ୍ତେ ସଡ଼କ ଏବଂ ସେତୁ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ଉତ୍ତର ସିକିମ୍ ଅଞ୍ଚଳରେ ପାଗ ଖରାପ କାରଣରୁ ଅଟକି ରହିଥିବା ପର୍ଯ୍ୟଟକମାନଙ୍କୁ ଆଜି ଉଦ୍ଧାର କରାଯାଇପାରି ନାହିଁ। ପର୍ଯ୍ୟଟନ ମନ୍ତ୍ରୀ ସେରିଂ ଥେଣ୍ଡୁକ୍ ଭୁଟିଆ ଆଜି ବରିଷ୍ଠ ଅଧିକାରୀମାନଙ୍କ ସହ ପର୍ଯ୍ୟଟକମାନଙ୍କୁ ଉଦ୍ଧାର ଓ ରିଲିଫ୍ ଯୋଗାଣ ସମ୍ପର୍କରେ ଆଲୋଚନା କରିଛନ୍ତି। କେତେକ ଅଞ୍ଚଳରେ ଭୂସ୍କଳନ ଯୋଗୁଁ ସଡ଼କ ବନ୍ଦ ହୋଇଥିବା କାରଣରୁ ଉଦ୍ଧାର କରାଯାଇ ପାରୁନଥିବା ଜଣାଯାଇଛି। ସୀମାନ୍ତ ସଡ଼କ ସଂସ୍ଥା ବିଆର୍ ପକ୍ଷରୁ ରାସ୍ତା ସଫା କାର୍ଯ୍ୟ ଜାରି ରହିଛି। ଅରୁଣାଚଳ ପ୍ରଦେଶରେ ନବଗଠିତ ସରକାରରେ ଆଜି ବିଭାଗ ବଣ୍ଟନ କରାଯାଇଛି। ନୂତନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବା ପେମା ଖଣ୍ଡୁଙ୍କ ମନ୍ତ୍ରିମଣ୍ଡଳରେ 12 ଜଣ ମନ୍ତ୍ରୀଙ୍କୁ ସାମିଲ କରାଯାଇଛି। ଏଥିରେ 9 ଜଣ ନୂଆ ମନ୍ତ୍ରୀ ସାମିଲ ହୋଇଛନ୍ତି। ଚାଉନା ମେ ଉପମୁଖ୍ୟମନ୍ତ୍ରୀ ଭାବେ ରହିଛନ୍ତି। ତାଙ୍କୁ ଅର୍ଥ ଯୋଜନା ପୁଞ୍ଜି ବିନିଯୋଗ ଏବଂ ଶକ୍ତି ବିଭାଗ ଦାୟିତ୍ୱ ଦିଆଯାଇଛି। ସେହିପରି ପୂର୍ବତନ ବାଚସ୍କତି ପାସଙ୍ଗ ଦୋର୍ଜୀ ସୋନାଙ୍କୁ ଶିକ୍ଷା ପୂର୍ତ୍ତ ବିଭାଗ ବିୟୁରାମ ୱାଗେଙ୍କୁ ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ୱାଙ୍ଗି ଲୁଆଙ୍ଗାଙ୍କୁ ଜଙ୍ଗଲ ପରିବେଶ ବିଭାଗ ଶ୍ରୀମତୀ ଦାସଙ୍ଗଲୁ ପୁନ୍ଙ୍କୁ ମହିଳା ଓ ଶିଶୁ ବିକାଶ ସଂସ୍କୃତି ବ୍ୟାପାର ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭାଗ ଦିଆଯାଇଛି। ଅନ୍ୟ ମନ୍ତ୍ରୀମାନଙ୍କ ମଧ୍ୟରେ ନ୍ୟାଟୋ ଡୁକମ୍ ଗାବ୍ରିଏଲ୍ ଡି ୟାଙ୍ଗ୍ସୁ ମାମା ନାତୁଙ୍ଗ୍ ବାଲେ ରାଜା କେଣ୍ଟୋ ଜିନି ଏବଂ ୱେଜିଙ୍ଗ୍ ତାସିଂ ରହିଛନ୍ତି। ସୂଚନା ଓ ପ୍ରସାରଣ ରାଷ୍ଟ୍ରମନ୍ତ୍ରୀ ଏମ୍ ମୁରୁଗାନ୍ ଆଜି ମୁମ୍ବାଇ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ଉତ୍ସବ ଏମ୍ଆଇଏଫ୍ଏଫ୍ 2024ରେ ଚଳିତ ବର୍ଷର ଭି ଶାନ୍ତରାମ ଜୀବନବ୍ୟାପୀ ସଫଳତା ପୁରସ୍କାର ସୁବିଆ ନାଲାମଥୁଙ୍କୁ ପ୍ରଦାନ ଲାଗି ଘୋଷଣା କରିଛନ୍ତି। ସୁବିଆ ନାଲାମଥୁଙ୍କୁ ବନ୍ୟପ୍ରାଣୀଙ୍କ ସମ୍ପର୍କରେ ଏକ ଦୀର୍ଘତମ ଚଳଚ୍ଚିତ୍ର ଲିଭିଂ ଅନ୍ ଦ ଏଜ୍ ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଉଛି। ଆକାଶବାଣୀ ସମ୍ଭାଦଦାତାଙ୍କୁ ସୂଚନା ଦେଇ ଶ୍ରୀ ମୁରୁଗାନ୍ କହିଛନ୍ତି ଚଳିତ ବର୍ଷ ପ୍ରଥମଥର ଲାଗି ଡକ୍ୟୁମେଣ୍ଟାରୀ ଫିଲ୍ମ ବଜାରର ଆୟୋଜନ କରାଯାଇଛି। ଏହା ଚଳଚ୍ଚିତ୍ର ପ୍ରଯୋଜନା କ୍ଷେତ୍ରରେ ସହାୟକ ହେବ। ସୂଚନାଯୋଗ୍ୟ ମୁମ୍ବାଇ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ଏମ୍ଆଇଏଫ୍ଏଫ୍ର 18ଦଶ ସଂସ୍କରଣ ଆଜିଠାରୁ ଆରମ୍ଭ ହୋଇଛି। କ୍ଷୁଦ୍ର ପ୍ରାମାଣିକ ତଥା ଆନିମେସନ୍ ଚଳଚ୍ଚିତ୍ର ପାଇଁ ଆନ୍ତର୍ଜାତିକ କ୍ଷେତ୍ରରେ ଏହି ମହୋତ୍ସବର ମାନ୍ୟତା ରହିଛି। ନ୍ୟାସନାଲ୍ ଜିଓଗ୍ରାଫିକ୍ ଚ୍ୟାନେଲ୍ର ପ୍ରାମାଣିକ ଚଳଚ୍ଚିତ୍ର ବିଲି ଆଣ୍ଡ ମୋଲି ଆନ୍ ଅଟର୍ ଲଭ୍ ଷ୍ଟୋରୀ ସ୍କ୍ରିନିଂ ସହ ଏହି ସଂସ୍କରଣର ଶୁଭାରମ୍ଭ କରାଯାଇଥିଲା। ଦିଲ୍ଲୀ କୋଲକାତା ଚେନ୍ନାଇ ପୁନେ ଏବଂ ମୁମ୍ବାଇଠାରେ ଏକସଙ୍ଗରେ ଏହି ଚଳଚ୍ଚିତ୍ର ପ୍ରଦର୍ଶନ କରାଯାଇଛି। ଚଳିତ ବର୍ଷ ରେକର୍ଡ ସଂଖ୍ୟକ 1018ଟି ଚଳଚ୍ଚିତ୍ର ପ୍ରତିଯୋଗିତାରେ ଅଂଶଗ୍ରହଣ କରୁଛନ୍ତି। ସେଥିରୁ 118ଟି ଚଳଚ୍ଚିତ୍ରକୁ 3ଟି ବିଶେଷଜ୍ଞ କମିଟିଙ୍କ ମାଧ୍ୟମରେ ଚୟନ କରାଯାଇଛି। ଆଇସିସି ଟି20 ବିଶ୍ୱକପ୍ କ୍ରିକେଟ୍ ପ୍ରତିଯୋଗିତାରେ ଆଜି ରାତି 8ଟାରେ ଭାରତ କାନାଡାକୁ ଭେଟିବ। ଆମେରିକାର ଫ୍ଲୋରିଡାସ୍ଥିତ ଲୋଡ୍ ରାହିଲ୍ କ୍ରିକେଟ୍ ପଡ଼ିଆରେ ଏହି ମ୍ୟାଚ୍ ଖେଳାଯିବ। ଭାରତ ସୁପର 8ରେ ପ୍ରବେଶ କରିସାରିଥିବା ବେଳେ ଏହି ମ୍ୟାଚ୍କୁ ଜିତି ଗ୍ରୁପ୍ର ଶୀର୍ଷ ସ୍ଥାନ ବଜାୟ ରଖିବାକୁ ଚେଷ୍ଟା କରିବ। ଅନ୍ୟ ଏକ ମ୍ୟାଚ୍ ରାତି 10ଟାରେ ଇଂଲଣ୍ଡ ଏବଂ ନାମ୍ବିଆ ମଧ୍ୟରେ ମୁକାବିଲା ହେବ। ଜି7 ଶିଖର ସମ୍ମିଳନୀରେ ଚୀନ୍ର ଅସାଧୁ କାର୍ଯ୍ୟକଳାପକୁ ସମାଲୋଚନା। ରୁଦ୍ରପ୍ରୟାଗଠାରେ ସଡ଼କ ଦୁର୍ଘଟଣାରେ 13 ଜଣଙ୍କର ମୃତ୍ୟୁ, ରାଷ୍ଟ୍ରପତି ଓ ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ଦୁଃଖ ପ୍ରକାଶ, ଛତିଶଗଡ଼ରେ ସୁରକ୍ଷା କର୍ମୀଙ୍କ ସହ ଗୁଳି ବିନିମୟରେ 8 ଜଣ ମାଓବାଦୀ ନିହତ ଏବଂ ଏମ୍ଆଇଏଫ୍ଏଫ୍ରେ ସୁବିଆ ନାଲାବତଙ୍କୁ ଚଳିତ ବର୍ଷର ଭି ଶାନ୍ତାରାମ ଜୀବନବ୍ୟାପୀ ସଫଳତା ପୁରସ୍କାର ପ୍ରଦାନ କରାଯିବ। ସମ୍ବାଦ ଶେଷ ହେଲା।